ଆପଣମାନେ ଶୁଣୁଛନ୍ତି ରେଡ଼ିଓ କୋରାପୁଟ। ଆଜି ଫେସବୁକ୍ର କିଛି ପୃଷ୍ଠା ଓଲଟୁଥିବା ବେଳେ ହଠାତ୍ ନଜର ପଡ଼ିଲା ଡକ୍ଟର ବସନ୍ତ କିଶୋର ସାହୁଙ୍କ ଦ୍ୱାରା ରଚିତ ଏକ ସୁନ୍ଦର କବିତା। କବିତାଟି ହେଲା ଗାଁ ଉପରେ। ଗାଁର ବର୍ତ୍ତମାନର ସ୍ଥିତି ସମ୍ପର୍କରେ ସେ ଅତି ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି। ତେବେ ଆସନ୍ତୁ ଶୁଣିବା। ଗାଁରେ ନାହିଁ ଫୁଲ ଗଛଟେ ସବୁଠି କୋଠା ଘର, ଗାଁରେ ନାହିଁ ଆପଣ ଆପଣ ସବୁଠି ଗୋଳମାଳ, ଗାଁରେ ନାହିଁ ଟୁବି ଗଡ଼ିଆ ବସିଛି ପାଣି କଳ, ଗାଁରେ ନାହିଁ କଇଁ ପୋଖରୀ ଭରା ଚିଙ୍ଗୁଡ଼ି ଦଳ, ଗାଁରେ ନାହିଁ ମାଟି ଅଗଣା ହେଲାଣି ପକା ରାସ୍ତା, ଗାଁରେ ନାହିଁ ସରଳ କଥା ଭାଷଣ ଭାରି ଶସ୍ତା, ଗାଁରେ ନାହିଁ ଭକତି ଭାବ ମନ୍ଦିର ଗଣ୍ଡା ଗଣ୍ଡା, ଗାଁରେ ନାହିଁ ଓଷା ପରବ ନାହିଁ ଚକୁଳି ମଣ୍ଡା, ଗାଁରେ ନାହିଁ କୋଇଲି ଡାକ ନାହିଁ ବି ଆମ୍ବ ତୋଟା, ଗାଁରେ ନାହିଁ ଲାଜ ସରମ ସବୁଠି ଛଇ ଛଟା, ଗାଁରେ ନାହିଁ ତାଳ ଗଛ କି ବାଇ ଚଢ଼େଇ ବସା, ଗାଁରେ ନାହିଁ ପଣା ଓ ପାଣି ସବୁଠି ଆଜି ନିଶା। ବାସ୍ତବରେ କେତେ ସୁନ୍ଦର ସେ ଉପସ୍ଥାପନ କରିଛନ୍ତି ଆଜିର ଗାଁର ସ୍ଥିତିକୁ ନେଇ। ପ୍ରକାରାନ୍ତରେ ତାକୁ ସୁଧାରିବା ପାଇଁ ମଧ୍ୟ ଆମକୁ ସେ ପ୍ରବର୍ତ୍ତାଇଛନ୍ତି। ଆମେ ଆଶା କରିବା ଗାଁ ତା'ର ପୂର୍ବ ଅବସ୍ଥାକୁ ଫେରିପାଇବ, ଗାଁକୁ ସମସ୍ତେ ଭଲ ପାଇବେ ଏବଂ ଗାଁ ସମସ୍ତଙ୍କୁ ଭଲ ପାଇବ। ଏହି ସମ୍ପର୍କ ଆଗକୁ ବି ବଢ଼ୁ, ଗାଁ ବଞ୍ଚି ରହୁ, କାରଣ ଭାରତବର୍ଷ ଗାଁରେ ବଞ୍ଚି ହୁଏ। ତେବେ ରେଡ଼ିଓ କୋରାପୁଟର ଶ୍ରୋତାମାନଙ୍କୁ ପୁଣି ଥରେ କୃତଜ୍ଞତା ଜଣାଉଛୁ ଯେ ସେମାନେ ଏତେ ସୁନ୍ଦର ଭାବରେ ଏହି କବିତାଟିକୁ ମର୍ମେ ମର୍ମେ ଶୁଣିଛନ୍ତି ଏବଂ ଏକ ସୁନ୍ଦର ଗାଁଟି ତିଆରି କରିବାରେ ମନସ୍ଥ କରିଛନ୍ତି। ପୁଣି ଥରେ ଆଉ ଏକ ଅଧ୍ୟାୟରେ ଆପଣଙ୍କ ସହିତ ପୁଣି ଥରେ ଦେଖା ହେବ। ସେଥିପର୍ଯ୍ୟନ୍ତ ବିଦାୟ ନେଉଛି ମୁଁ। ନମସ୍କାର।